ମୋ ନାଁ ସଂଯୁକ୍ତା ମିଶ୍ର, ମୁଁ 5 ନମ୍ବର ୱାର୍ଡର। ଆମର ଗୋଟେ ଡ୍ରେନ ନାହିଁ, ଡ୍ରେନ ପାଇଁ ଆମକୁ ବହୁତ ପ୍ରୋବ୍ଲେମ ହଉଛି, ଆଉ ଆମର ପାଣି ପାଇପ ପାଣି ଗୋଟେ ଦରକାର ନଳକୂପ ପାଇଁକି, ଆଉ ବାକି ଏଇସବୁ ଅସୁବିଧାରେ ସମ୍ମୁଖୀନ ହଉଛୁ ଆମେ। ଆଉ ଲାଟିନ୍ ଟାଙ୍କି ଟିକେ ଦରକାର ଏଥିପାଇଁ।